आकाशवाणी संबलपुर आंचलिक खबर पढ़ुछन अतीश कुमार शतपथी जुहार। पहला मुखिया खबर, दक्षता और नवसृजन के तहकी करी सरकार भविष्यत नेतृत्व नेबार लगे युवशक्ति के तैयार करुछन कहले प्रधानमंत्री। मूल है प्रधानमंत्री सेतु योजना। नवा दिल्ली न उपराष्ट्रपति को भेटिकी एवा दिन कार्यपंथा बाबदे आलोचना कले मुख्यमंत्री। भुवनेश्वर 200 कोटी टाँग खर्चा तैयार होगा विपर्जय भवन आउ सुस्थ नारी सशक्त परिवार अभियान्ति जातीय स्तर न भल प्रदर्शन करिछि ओडिसा। स्वास्थ्य केन्द्र मानके 71,000 न अधिक स्वास्थ्य शिविर रो हेछि आयोजन। एथर पूरा खबर, प्रधानमंत्री नरेन्द्र मोदी आज नवा दिल्ली ठाने 62,000 कोटी न अधिक टंकार शिक्षा दक्षता विकास और उद्योग बाबद भिन्न भिन्न प्रकल्प शुभारंभ करिछन। युवापीढ़ी विकास लगी आज नवा दिल्ली विज्ञान भवन ठाने हेतिवार पोषण दीक्षांत समारोह जोग देकरी श्री मोदी प्रधानमंत्री सेतु योजनार शुभारंभ करिछन। ई अवसरे श्री मोदी कहिछन राष्ट्र निर्माण थी दक्षता गुरुत्वपूर्ण भूमिका नेसी। दक्षता विकास और नुआ सृजन के तहकबार लगे सरकार भविष्यतर नेतृत्व नेबार लगे जवान पीढ़ी के प्रस्तुत करुछन। भारत दक्षता और ज्ञान देश बोली प्रधानमंत्री कहिछन।
60,000 करोड़ रुपये की पीएम सेतु स्कीम से हमारी आईटीआई अब इंडस्ट्रीज के साथ सीधा और मजबूती से जुड़ेगी। देश भर में नवोदय विद्यालयों और एकलव्य मॉडल स्कूलों में 1200 स्किल लैब्स का भी आज उद्घाटन किया गया है। बिहार के युवाओं के लिए भी इस मंच से अनेक योजनाओं और परियोजनाएं समर्पित हुई है।
पीएम सेतु योजना थी देश 1,000 नवत का आईटी रूपांतरण कर सहित प्रधानमंत्री आज देश 34 राज्य केन्द्र शासित अंचल नथिवार 400 नवोदय विद्यालय 200 एकलव्य आदर्श विद्यालय 1,200 दक्षता लैब्र शुभारंभ करिछन। 68 नंबर राज्य गोष्ठी संसदीय संघ सम्मिलनी आउ 9 नंबर राज्य गोष्ठी महिला सम्मिलनी थी जोग देबार लगी बाचस्पति सुरमा पाड़ी आवा 5 तारीख नु 19 तारीख तक विदेश गस्त जीवार कार्यक्रम रही। राज्य गोष्ठी संसदीय संघ न 56 देश सभ्य थिबार बेले भारत इतार भितर सबनु बड़ राष्ट्र। लोकसभा बाचस्पति ओम बिर्लांक नेतृत्व थी राज्यसभा उपाध्यक्ष हरिवंश संसदर सदस्य 22 राज्यर बाचस्पति उपवाचस्पति और सचिव मैंने सम्मिलन जोगदेवे। देशे सुस्थ नारी सशक्त परिवार अभियान्ति 6,50,00,000 महिला स्वास्थ्य परीक्षा होतीबार केन्द्र स्वास्थ्य और परिवार कल्याण मंत्री जेपी नड्डा कहिछन। श्री नड्डा कहिछन सुस्थ नारी सशक्त परिवार अभियान गलाकेल शेष होइछे। गला मासर 17 तारीख नु मूल होइथिबार अभियान थी सारा देशे 18,00,000 स्वास्थ्य शिविर रो आयोजन करा जाइथिला। ई असाधारण सफलता देशे महिला मानकर स्वास्थ्य लागि सचेतनता और सामूहिक चेष्टार प्रतिफलन है बोली श्री नड्डा कहिछन। मुख्यमंत्री मोहन चरण माझी एष्ठानु 2 दिनिया दिल्ली गस्ती जाइछन। दिल्ली न श्री माझी आज उपराष्ट्रपति सीपी राधाकृष्णन को सौजन्यमूलक साक्षात्कार करिछन। ई अवसर मुख्यमंत्री राज्य सरकार भिन्न भिन्न विकासमूलक काम जनकल्याण योजना बाबदे आलोचना करिछन। मुख्यमंत्री श्री राधाकृष्णन को ओडिशा विजन 2036 और 2047 देवार सहित राज्य दीर्घमियादी लक्ष्य बाबदे जनईछन। इतार आगनु मुख्यमंत्री केन्द्र स्वास्थ्य और परिवार कल्याण मंत्री जेपी नड्डा को भेटिछन। इस समयादी भिन्न भिन्न विषय राजनीतिक परिस्थिति और भविष्य कार्यपंथा बाबदे आलोचना होतेबार श्री माझी सामाजिक गणमाध्यम से जनईछन। मुख्यमंत्री दिल्ली गस्त समयाथी अलग केन्द्र मंत्री मानकु भी भेटवार कार्यसूची रही। मुख्यमंत्री अलग जरूरी काम थिबारनु आवा सोमवार 6 तारीख मुख्यमंत्री जौन अभियोग शुणाणी बंद रहबा बोली साधारण प्रशासन और साधारण अभियोग विभाग तरफ सूचना दि जाइछि। एवं अभियोग शुणाणी तारीख संवादपत्र जरिए साधारण लोक जनि दिजा। जीएसटी परिषद बैठक दी जीएसटी संस्कार के नेकरि नियाजाइथिबा निष्पत्ति लगे समाज सबु वर्ग लोके उपकृत होउछन। ई कोडिथि एज जानमा वाणिज्य मालगाड़ी यातायात केन्ता करी सहज और सुगम हो पारिछे। परिवहन क्षेत्र ती जीएसटी संस्कार आश्वस्ति देइछे। ट्रक और भैन बागिर वाणिज्य मालगाड़ी परिवहन उपरे बिल जीएसटी दर कम करा जाइछे। आगनु एथिर लागि 28% टिकस देबार के पड़ुथिबार बेले यहादे इटा कमी करी 18% होइछे। ई निष्पत्ति लागि सारा देशे मालगाड़ी चलाचल आहुरी सुविधाजनक हो पारिछे। आपण माने खबर सुनुछन आकाशवाणी संबलपुर केन्द्र नो। विपर्य मुकाबला लगे सरकार विपर्य भवन तैयार करबे बोली राजस्व विपर्य परिचालना मंत्री सुरेश पुजारी कहिछन। एवं 2 बछर भितर 200 कोटी टंका खर्चाती विपर्य भवन तैयार करा जिबा। ଭୁବନେଶ୍ୱର ଲୋକସେବା ଭବନ ପାଶେ ହେବାର୍କେ ତିୱାରୀ ଭବନର ସ୍ୱତନ୍ତ୍ର ରିଲିଫ କମିଶନର ଏସ୍ଆର୍ସି ଅଗ୍ନିଶମ ଆଉ ପାଣିପାଗ ବିଭାଗ ଏକାସାଙ୍ଗେ କାମ କରିବେ। କେନ୍ଦ୍ର ସରକାରଙ୍କ ସହଯୋଗଥି ବିପର୍ଯ୍ୟୟର ମୁକାବିଲା ଲାଗି ଅତ୍ୟାଧୁନିକ କୌଶଳର ବ୍ୟବହାର କରାଯିବା ବୋଲି ଶ୍ରୀ ପୂଜାରୀ କହିଛନ୍ତି।
ନୂଆ ବିପର୍ଯ୍ୟୟ ଭବନ ଯେଉଁଟା ହେବ ସେଟା ମଲ୍ଟି ଷ୍ଟୋରୀ ବିଲ୍ଡିଂ ହେବ ଏବଂ ଭୂତଳ ବିଲ୍ଡିଂ ମଧ୍ୟ ହେବ। ଯଦି କେବେ କୌଣସି ଭୁବନେଶ୍ୱରରେ ସମସ୍ୟା ହୁଏ ତାହେଲେ ସେ ସମସ୍ୟାକୁ ସାମ୍ନା କରିବା ପାଇଁ ଯେଉଁଭଳିଆ କାର୍ଯ୍ୟାଳୟ ଦରକାର, ଦପ୍ତର ଦରକାର, କଣ୍ଟ୍ରୋଲ ରୁମ୍ ଦରକାର, ସେଭଳିଆ କଣ୍ଟ୍ରୋଲ ରୁମ୍ ହେବ ଏବଂ ସେ କାର୍ଯ୍ୟାଳୟରେ ଏଇ ସମସ୍ତ ଦପ୍ତର ଯେଉଁମାନେ ବିପର୍ଯ୍ୟୟ ସମୟରେ କାମ କରନ୍ତି ସେମାନେ ଅବସ୍ଥାପିତ ହେବେ।
ରାଜ୍ୟର ପାହାଡ଼ିଆ ଇଲାକାନ ମେଟ୍ ଖସରୁଥିବାର ଜାଗାମାନଙ୍କେ ଚିହ୍ନଟ କରାଯାଇକରି ମାଷ୍ଟର ପ୍ଲାନ୍ ତିଆରି କରାଯିବା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ମେଟ୍ ଖସରୁଥିବାର ଲାଗି ପଥର ଖସରି କରି ଜୀବନହାନିକେ ରୋକବାର ଲାଗି ସରକାର ପଦକ୍ଷେପ ନେଉଛନ୍। ବର୍ଷା ଲାଗି ଧୋଇ ଯାଉଥିବାର ତଳିଆ ରାସ୍ତାମାନଙ୍କୁ ଚିହ୍ନଟ କରି ସେସବୁକେ ଉଚ୍ଚା କରାଯିବାର ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନଟି ଓଡ଼ିଶା ଜାତୀୟ ସ୍ତରନ ଶିଘା ଠାନ୍ ପାଇକରି ସ୍ୱାସ୍ଥ୍ୟ କ୍ଷେତ୍ରଟି ଭଲ ପ୍ରଦର୍ଶନ କରିଛି। ମହିଳାମାନଙ୍କର ସ୍ୱାସ୍ଥ୍ୟ ଜରିଆ ପରିବାରକେ ବରକସ କରିବାର ଲକ୍ଷ୍ୟଟି ଅଭିଯାନ ମୂଲ କରାଯାଇଥିଲା। ଗଲା ସେପ୍ଟେମ୍ବର 17 ତାରିଖ ନୁ ଅକ୍ଟୋବର 2 ତାରିଖ ତକ ଚାଲିଥିବାରୁ ଅଭିଯାନଟି ସ୍ୱାସ୍ଥ୍ୟସେବା ଆଉ ସଚେତନତା କରାଯାଇଥିଲା। ଦେଶର ଗାଁ ଆଉ ସହରାଞ୍ଚଳର ଆରୋଗ୍ୟ ମନ୍ଦିର, ପ୍ରାଥମିକ ଆଉ ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ 71,000 ଅଧିକା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜନଟି ଓଡ଼ିଶା ଜାତୀୟ ସ୍ତରର 4 ନମ୍ବର ଠାନ୍ ରହିଛି। ଏ ସମୟ ଭିତରେ ପାଖାପାଖି 1 କୋଟି ଅଧିକା ମହିଳାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି, ଯେନ୍ଟା ଦେଶେ 2 ନମ୍ବର ବଡ଼ ଉପଲବ୍ଧି ହେ। ଇତାର ଛଡ଼ା ଭିନ୍ଭିନ୍ ଜିଲ୍ଲାର ହୋଇଥିବାର 523 ସ୍ୱେଚ୍ଛାସେବୀ ରକ୍ତଦାନ ଶିବିର ଜରିଆରେ 32,865 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଆଜି ହେଉଛି ବିଶ୍ୱ ପ୍ରାଣୀ ଦିବସ। ସାରା ପୃଥିବୀର ଜୀବଜନ୍ତୁମାନଙ୍କୁ କଲ୍ୟାଣ ଲାଗି ଲୋକମାନଙ୍କୁ ସଚେତନ କରିବାର ଲାଗି ଦିବସ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବାର୍ତ୍ତାଟି କହିଛନ୍, ଗୋଟିଏ ସନ୍ତୁଳିତ ପରିବେଶ ଆଉ ଜୈବ ବିବିଧତାକେ ବଜାୟ ରଖବାର ଲାଗି ପ୍ରାଣୀମାନଙ୍କର ଖାସ୍ ଭୂମିକା ରହିଛି। ପ୍ରାଣୀମାନଙ୍କର ଲାଗି ସମ୍ବେଦନଶୀଲ ହେବାର୍କେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍, ବନ୍ୟପ୍ରାଣୀଙ୍କର ସୁରକ୍ଷା ଆଉ ସଂରକ୍ଷଣ ଲାଗି ରାଜ୍ୟ ସରକାର ଖାସ୍ ପଦକ୍ଷେପମାନେ ନେଉଛନ୍। ରାଜ୍ୟର ଜଙ୍ଗଲର ବାଘ, ହାତୀ, ଭାଲୁବାଗିର ବନ୍ୟପ୍ରାଣୀମାନଙ୍କ ନିରାପଦ ଆଶ୍ରୟସ୍ଥଳୀ ବନାଯାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନୂଆପଡ଼ା ଜିଲ୍ଲା ଗସ୍ତ ଆସିକରି ଗୋଟିଏ ସମୀକ୍ଷା ବୈଠକଟି ଯୋଗ ଦେଇଛନ୍। ଏହି ଅବସରରେ ମନ୍ତ୍ରୀ ଜିଲ୍ଲାର ଅଧାନ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ସ୍କୁଲକେ ଆଣିକରି ଫେର୍ ଥରେ ନାଁ ଲେଖାବାର ଓ ସେମାନଙ୍କର ଉପଯୁକ୍ତ ଶିକ୍ଷା ଦେବାର୍କେ ଆହ୍ୱାନ ଦେଇଛନ୍। ଜିଲ୍ଲାର ସ୍କୁଲ ଚାଲ ଅଭିଯାନକେ ନେଇକରି ଅଲଗା ଢଙ୍ଗରେ ଶୋଭାଯାତ୍ରା କରିକରି ଲୋକଙ୍କୁ ସଚେତନ କରିବା ଲାଗି ମନ୍ତ୍ରୀ ଆହ୍ୱାନ ଦେଇଛନ୍। ବୈଠକଟି ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସହିତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସମ୍ବଲପୁରର ବିଶିଷ୍ଟ ନାଟ୍ୟବିତ୍ ଉମେଶ ପ୍ରସାଦ ରଥଙ୍କର ଆଜି ମଇଦାନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଲ୍କେ ତାହାକୁ 87 ବର୍ଷର ବୟସ ହେଉଥିଲା। ସମ୍ବଲପୁର ଆକାଶବାଣୀର 1972 ନାଟ୍ୟଶିଳ୍ପୀ ଭାବେ ମନୋନୀତ ହୋଇକରି 100 ଅଧିକା ନାଟକଟି ସେ ଭାଗ ନେଇଥିଲେ। ନାଟ ନାଟୁଆ ତରଫୁ ସ୍ୱର୍ଗତ ଶ୍ରୀ ରଥ ନାଟ୍ୟ ଭବଭୂତି ସମ୍ମାନଥି ସମ୍ମାନିତ ହୋଇଥିଲେ। ବୌଦ୍ଧ ଜିଲ୍ଲା ପ୍ରଶାସନ ଆଉ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ମିଲି ସହଯୋଗଥି ଶିକ୍ଷିତ ଯୁବାନ ପିଲା ଟୁକେଲମାନଙ୍କୁ ରୋଜଗାର ଯୋଗାଇ ଦେବାର ଲାଗି 3 ନିଯୁକ୍ତି ଶିବିର ଆୟୋଜନ କରାଯିବା। ଅନ୍ତରାଷ୍ଟ୍ରୀୟ ଭାରତୀୟ ସୁରକ୍ଷା କମ୍ପାନୀ ତରଫୁ ଇ ମାସର 8 ତାରିଖରୁ 10 ତାରିଖ ତକ ସୁରକ୍ଷା ଯବାନ, କ୍ୟାଶ ସର୍ଭିସ, ସୁରକ୍ଷା ଅଧିକାରୀ ପଦବୀ ଲାଗି ସବୁ ବ୍ଲକ କାର୍ଯ୍ୟାଳୟର ଚୟନ ଆଉ ପଞ୍ଜୀକରଣ ଶିବିର ହେବା। ବଛା ହୋଇଥିବା ପ୍ରାର୍ଥୀମାନଙ୍କୁ କେନ୍ଦ୍ର ସରକାରଙ୍କର ଗୃହ ମନ୍ତ୍ରଣାଳୟ ତରଫୁ ପ୍ରଶିକ୍ଷଣ ଦିଆଯିବା। ଲଘୁଚାପ ଲାଗି ହୋଇଥିବାର ବର୍ଷାନୁ ନୂଆପଡ଼ା ଜିଲ୍ଲାର କମନା ବ୍ଲକ୍ନ ଜାଆସ ବାଧାପ୍ରାପ୍ତ ହୋଇଛି। ବୟଡ଼ ଲାଗି ଛତାନୁ ମଖାଭଟା ଆଉ ମାଲକମୁଣ୍ଡାନୁ କୁଞ୍ଜଲପଡ଼ା ସଡ଼କ ଧୋଇ ହୋଇଯାଇଥିବାରୁ ଆମର ସମ୍ବାଦଦାତା ଜଣାଇଛନ୍। ଗୋଲାକାଲ କମନା ଇଲାକାନ 176 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ହୋଇଥିବା ଲଘୁଚାପ ପ୍ରଭାବଥି ରାଜ୍ୟର ଭିନ୍ଭିନ୍ ଜାଗାର ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼ ସହିତ ରାଜ୍ୟର 20 ଜିଲ୍ଲାର ଘଡ଼ଘଡ଼ି ସହିତ ଜବର ବର୍ଷା ହେବାର ସମ୍ଭାବନା ରହିଛି। ସିଆଡ଼େ ହୀରାକୁ ଜଲଭଣ୍ଡାରୁ 3 ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ସଞ୍ଜର 6 ବଜେ ତକ ଜଲଭଣ୍ଡାର ଜଳସ୍ତର 628.12 ଫୁଟ ରହିଛି। ଶେଷ ମୁଖ୍ୟ ଖବର ଫେରଖାଏ। ଦକ୍ଷତା ଆଉ ନବସୃଜନକେ ତହକିକରି ସରକାର ଭବିଷ୍ୟତର ନେତୃତ୍ୱ ନେବାର ଲାଗି ଯୁବଶକ୍ତିକେ ତିଆର କରୁଛନ୍ କହିଲେ ପ୍ରଧାନମନ୍ତ୍ରୀ। ମୂଲ ହେଲା ପ୍ରଧାନମନ୍ତ୍ରୀ ସେତୁ ଯୋଜନା। ନୂଆଦିଲ୍ଲୀର ଉପରାଷ୍ଟ୍ରପତିଙ୍କୁ ଭେଟିକରି ଆବା ଦିନର କାର୍ଯ୍ୟପନ୍ଥା ବାବଦେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ 200 କୋଟି ଟଙ୍କା ଖର୍ଚ୍ଚାତି ତିଆର ହେବା ବିପର୍ଯ୍ୟୟ ଭବନ ଆଉ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନଟି ଜାତୀୟ ସ୍ତରର ଭଲ ପ୍ରଦର୍ଶନ କରିଛି ଓଡ଼ିଶା। ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ 71,000 ଅଧିକା ସ୍ୱାସ୍ଥ୍ୟ ଶିବିରର ହୋଇଛି ଆୟୋଜନ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।
ଆଜ୍ଞା।